भगवते वासुदेवाय ओम भगवते वासुदेवाय श्रीमद्भागवतम अष्टम संग सविशत है शोकस्वरम तस्यादिनातरं वाक्यं अश्रुत्य स महीपति कलशात्सो निधायेनां तस्मक्षर दिनतर करुण वाक्यम वाणी आश्रुत श्रवण करी सह श्री महीपति राजा कलशु जल कलश जल रे निधाय रखी एना मत्स्य दयालु कृपाणु निन्नी नहींगले आश्रम आकाश्रम भगवान दयालु राजा से मत्स्यर सकाकर वाक्य श्रवण करी गोटे जल कलश रखी आश्रम को नहींगले कौन सार्थ ना पंद्रह टी श्लोक पर्यटन सार्थ ना आम श्लोक पढ़ा श्लोक सतर साधु तत्रैकरात्रेण वर्तमानाकमण्डलौ इदमाहमहीपतिं किन्तु सेहि मत्स्य गोटे रात्रिरे एते बर्धित हेले जे सेहि कमण्डलरे से आउ स्वच्छन्दरे विचरण करिपारिले नाहिं से समयरे राजाको एइपरि भावरे कहिले जे नाहं कमण्डलारश्मिन् रुच्छं वस्तु विमोक्षये कल्पायुगम सुविपुलं यत्राहं निवसे सुखं अतः राजा मुँह कमण्डलरे एत कष्ट रहिबाकु चाहू नाही अतः जोठारे मुँह स्वच्छंद्रे बास करिपारिबि सेहि प्रकार एक बृहत जलाशय अन्वेषण करन्तु ତାପରେ ଶୋକରେ ଉଣେଇଶ ଲେଖା ହେଉଛି ସଦାୟଦଟେ ତତ୍ର କ୍ଷିପ୍ତା ମୁହୂର୍ତ୍ତେନ ହସ୍ତତ୍ରୟଙ୍ଗତ ସେତେବେଳେ ରାଜା ସେହି ମତ୍ସ୍ୟକୁ କମଣ୍ଡରୁ ବାହାର କରି ନେଇ ଗୋଟିଏ ବିଶାଳ କୂପରେ ନିକ୍ଷେପ କଲେ କିନ୍ତୁ ମୁହୂର୍ତ୍ତ ମଧ୍ୟରେ ସେ ମତ୍ସ୍ୟ ତିନି ହାତ ନିର୍ମାଣ ବଢ଼ିଥିଲା ଆମେ କିଛି କିଛି ଆଲୋଚନା କରିକି ତାର ଯିବା ତିରିଶ ଶୋକ ଏପର୍ଯ୍ୟନ୍ତ ତେଣୁ ଏହି ଶ୍ଳୋକରେ ଶ୍ଳୋକ ଷୋହଳରୁ ଯେଉଁ କୁହାଯାଇଛି ତା ପୂର୍ବ ଶ୍ଳୋକରେ କୁହାଯାଇଥିଲା ଯେ ଯେତେବେଳେ ରାଜା ସତ୍ୟବ୍ରତ ଆତ୍ମସନ୍ତୋଷ ଲାଭ କରିବା ପାଇଁ ମହାନନ୍ଦରେ ସେହି ମତ୍ସ୍ୟଟିକୁ ରକ୍ଷା କରିବା ପାଇଁ ମନୋନିବେଶ କଲେ ସେତେବେଳେ ରାଜା ସତ୍ୟବ୍ରତ ସେଇ ପୋତମାଳ ନଦୀରେ ସ୍ନାନ କରିକିରି ଯେତେବେଳେ ଜଳ ତର୍ପଣ କରିବାକୁ ଆସୁଛନ୍ତି ସେହି ସମୟରେ ତାଙ୍କର ରଥ ମଧ୍ୟରେ ଜଳ ମିଳିଲା ବେଳକୁ ସେହି ସମୟରେ ଗୋଟେ ମତ୍ସ୍ୟ ଆବିର୍ଭାବ ହେଲା কিন্তু সেই মৎসা ও যেতবে দেখলে আল্লাহ দেখলে সেতবে সেই জলকু কোন জল পকেটাতে বা সেই জল নদীর পকেটাতে চাইলা বেলকু সেই সময় সে মৎস্যটি কহিলে যে মতে এই নদীরে পকাতে নাই মতো আমরা মৎস্য মানে বা আমরা যুবমানে যে অছন্তি মতো সে ভক্ষণ করবে মতো সুরক্ষা প্রদান করবে তেমন রাজা বর্তমান তাকে সুরক্ষা প্রদান করবে সেখানে চিন্তা করছেন এবং সরকারে আলোচনা করা যাইছিল তেমন এই সময় কহিলে হচ্ছে সোরে যে তস্যা দিনকরম বাক্যম আশ্রিত্য স্বমহিপতি তলসাপু বিধায় না দয়ালু মেনিয়া আসেন তেমন মহিপতি সে রাজা সে মৎসর করুণ বাক্যকে শ্রবণ করিকি তাঙ্ক প্রতি কৃপা নিধান করা কৃপা প্রদর্শন করা সে কম কলে না তাকে সেই মৎস্যকে ভিতরে যে কমন্ডল রাখলে সেই কমন্ডল ভিতরে সে সেই জলরে তাকে রাখলে এবং রাখিকি নিজ আশ্রম চালিয়ে তেমন তারপরে কিন্তু সাপ প্রত্যেক রাত্রে না বর্ধমান কমন্ডল অলব্ধ আত্মা প্রকাশম বা ইদম আহম হয়েছিল পুরো গোটিয়ে রাত্রে সে মৎস্য এত বড় হওয়া লাগলে যে সে ব্রহ্মাণ্ডল ভিতরে পূর্ণ হয়ে গেলে সে মৎস্য তেমন গোটে রাত্রি ভিতরে সে পূর্ণ হয়েছে রাজা মতো কহিবাকে লাগলে যে না হম ব্রহ্মাণ্ডলাবস্মি বুৎসম বস্তু বিমুৎসরে সর্পায়োগ সুবিপুড়ম যত্রাহম নিবসিত তেমন সে কৌশলী না হম ব্রহ্মাণ্ডল অস্মি এই ব্রহ্মাণ্ডলটিরে তুচ্ছম বস্তু ইয়ে বহুত কষ্ট মতে লাগুচি মু এটি আনন্দ পাইপাৰুনা তেমন এইভাবে গোটে বিপুল জলাশয় মতে রাখতু যে কি মু আনন্দরে বা সুখরে নিবাস করিপারি এবারে রাজা শুনেলে তারপরে সে কম করছেন না স এনা তথা আদায় মেধা দৌদ্যম মোদকে তত্রক্ষিপ্তা মুহূর্তে না হস্তত্রয় অবাধ তেমন রাজা এখানে যাইকি সে কমন্ডলকে নেই গোটে কূপ মধ্যে নিক্ষেপ কলে কিন্তু সেতবে সে কূপ মধ্যে যেতবে ক্ষিপ্তা নিক্ষিপ্ত কলে সেতবে মুহূর্তের মধ্যে সে তিনি হাত বর্ধিত হয়ে গেল গোটে মুহূর্ত ভিতরে গোটে মুহূর্ত হচ্ছে 48 মিনিট সেই মুহূর্তের ভিতরে সে তিনি হাত বাড়িগেল ছোট মাছর বিরাট তিনি হাত মাছ হয়ে তেমন এতে রাজা দেখিলে পরে তারপরে কুহাচ্ছি শ্লোক 20 যে নমে এত ধরম রাজন সুখম বস্তু উদঞ্চন ঋতু দেহি পদময়ম যত ত্বাম শরণ রতন তেমন সে মৎস্য কহিবাকে লাগিলে যে এতে মধ্যে অলম এটা মানে সফিসিয়েন্ট হোক বা আমার যথেষ্ট হোক জল কেন সাংে সাংে তিনি হাত পড়িগেল কূপকু আচ্ছা কূপ সহিত কূপরে যেতিকি অছি প্রস্থ অছি বা লম্ব অছি সেটিকি তাঙ্কা হয়ে লম্ব তেমন আউ সে তুমি পারিবে সে রাজা কম কলে না কত আদায় সৌরাজ্ঞা ক্ষিপ্তা রাজন সরোবরে তদা কৃত্যা মাসোয়ম মহামীন অন্য বর্ধত পুণে এ মহারাজ করিকি রাজা সেই সময়ে সেই মৎস্যটিকে উপরে উত্তোলন করে গোটে সরোবরে ছাড়িদেলে কিন্তু মৎস্য তৎক্ষণাৎ সেই জলর সীমা অতিক্রম করি বর্ধিত হলে সেই সরোবরে যেতে জল আছে যেতে তার দ্রব্য প্রশ্ন সব রয়েছে তাঁকর লম্বা মতো সেটি হয়ে গেল মৎস্য তেমন তারপর সকের কলেজ 22 যে সে মৎস্য কৌশল যে নাইটান মে স্বস্থ এ রাজ উদকম শরীর উপসা নিজেই রক্ষা যোগেন হ্রদে মাম বিলাসী অর্থাৎ মৎস্য সেতবে কহিলে রাজন মু এক বিশাল জলচর তেমন এই জলাশয় মো পাই আদৌ উপযুক্ত নুহে বর্তমান দয়াকরি আপনার মতে রক্ষা করিবার কোনো উপায় উদ্ভাবন করতু আপন মতে কোনসি অক্ষয় সরোবরে স্থাপন করতু আহি বড় জলাশয়গুলি খাইবা পাই সে রাজাকে অনুরোধ কলে মৎস্য তেমন শোক 23 কে হচ্ছে ঋষিপ্রাসু অনয়ন মৎস্যম তত্র তত্র বিদাসম জলাশয়ে সমীতম তম সমুদ্রে প্রাকৃত দশাম সমুদ্রে নেই লিখিত কলে যে সমুদ্রে জল সে কম হব সমুদ্র জলটা আপুর যে মান মতো প্রতিষ্ঠান সমুদ্র বাপ পরিষদ যদ্ব যদ্ব কামান পরিষদ সর্বে সাধ্য আত্মদিনে কাম কাম ভগবীতা যুক্ত অধ্যায়ে এটা কয়েছে ସବୁବେଳେ ସମୁଦ୍ରଟି ପୂର୍ଣ୍ଣ ହୋଇକି ରହିଥିବ। ଆପୂର୍ଯ୍ୟ ମାନ ଅଚଳ ପ୍ରତିଷ୍ଠା ସମୁଦ୍ର ମାପ ଭବିଷ୍ୟତ ଦ୍ରବ୍ୟ। ବର୍ଷା କାଳରେ ଯଦିଓ ବହୁତ ଜଳ ନଦୀରେ ବଢ଼ି ଆସେ, ଏସବୁ ଆସିକରି ସମୁଦ୍ରରେ ବସିଲେ ମଧ୍ୟ କିନ୍ତୁ ସମୁଦ୍ରର ଜଳପତନ ବଢ଼େ ନାହିଁ, ସେତିକି ରହିଥାଏ। ତେଣୁ ସେହିଭଳି ଭାବରେ ଯେଉଁମାନେ ତଦ୍ଭତ କାମନ ଯେଉଁ କରିଛନ୍ତି ସର୍ବେ ସାନ୍ତି ମହାତ୍ମାକୁ ନ କାମ କାମ। ତେଣୁ ଯେଉଁମାନଙ୍କର କାମନା ଏଇଭଳି ଭାବରେ ସ୍ଥିର ହୋଇକି ରହିଥାଏ ସେମାନେ ଆନନ୍ଦ ରହିପାରିବେ, କିନ୍ତୁ ଅନ୍ୟ କାମ ଯେଉଁମାନଙ୍କର ବିଭିନ୍ନ ପ୍ରକାର କାମନା ଅଛି ସେମାନେ ସେଭଳି ଭାବରେ ଆନନ୍ଦ ରହିପାରିବେ। ଭଗବତ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଶ୍ରୀ ସମୁଦ୍ର ଉଦାହରଣ ଏଇଭଳି ଦେଇଛନ୍ତି। ତେଣୁ ଏହି ସମୁଦ୍ରରେ ରାଜା ସେ ଯେତେବେଳେ ନିମ୍ନକୁ ନିକ୍ଷେପ କଲେ ସେତେବେଳେ ମଧ୍ୟ ସେ ସମୟରେ ମୀନ ମଧ୍ୟ ସେଇ ମତ୍ସ୍ୟ ସେ ମଧ୍ୟ ନିଜକୁ ବିସ୍ତାର ଭାବରେ ବହୁତ ବିରାଟ ବିସ୍ତାର କରିଛନ୍ତି ଏବଂ ସେହି ସମୟରେ କହୁଛନ୍ତି ଯେ ସମୁଦ୍ର ନିକ୍ଷେପ କରିବା ସମୟରେ ସେଇ ମତ୍ସ୍ୟ ରାଜା ସତ୍ୟବ୍ରତ କହିଲେ ହେ ବୀର, ଏହି ଜଳରେ ଅତ୍ୟନ୍ତ ବଳବାନ ମକର ଆଦି ଜଳଜନ୍ତୁମାନେ ମୋତେ ଭକ୍ଷଣ କରିଦେବେ, ଅତ ଏହି ସ୍ଥାନରେ ମୋତେ ଛାଡ଼ିଯିବା ଆପଣଙ୍କ ପକ୍ଷରେ ଉଚିତ ହେବ ନାହିଁ। ତେଣୁ ଏହି ଭାବରେ ଯେତେବେଳେ କହୁଛନ୍ତି ସେହି ସମୟରେ ରାଜା ଚିନ୍ତା କରୁଛନ୍ତି ଏବଂ ବିମୋହିତ ସ୍ତ୍ରୀ ଭଗତା ବନ୍ଧୁ ଭାରତ ତମାହ କୋ ଭଗବାନ ଅସ୍ମା ମତ୍ସ୍ୟ ରୂପେଣ ମୋବାଇଲ। ତେଣୁ ସେଇଠି ରାଜା ସତ୍ୟବ୍ରତଙ୍କୁ ସେ ଜାଣିପାରିଲେ ଏ ସାଧାରଣ ମତ୍ସ୍ୟ ଏତେ ବିରାଟ ଆକାରରେ ବିସ୍ତାର କରୁଛନ୍ତି ଏ ସାଧାରଣ ସେ କହିବେ ତାପରେ କହିବେ, ଏଇଟା ମୁଁ କେବେ ଦେଖିନି କି ଶୁଣିନି ମଧ୍ୟ ଆପରେ ସେ କହିବେ। ତେଣୁ ଏଇଠି ସେ ଶ୍ଳୋକରେ କହୁଛନ୍ତି 25 ଶ୍ଳୋକରେ ଯେ ମତ୍ସ୍ୟ ଭଗବାନଙ୍କ ଏହି ପ୍ରକାର ମଧୁର ବାକ୍ୟ ଶ୍ରବଣ କରି ବିମୋହିତ ରାଜା ତାଙ୍କୁ ଜିଜ୍ଞାସା କଲେ ଆପଣ କିଏ, ଆପଣ କେବଳ ଆମକୁ ମୋହିତ କରୁଛନ୍ତି। ଏ ଜଣେ ସାଧାରଣ ମତ୍ସ୍ୟ ତ ଏଇଭଳି ଭାବରେ କାର୍ଯ୍ୟ କରିପାରିବନି ନା। ତେଣୁ ଶ୍ଳୋକ 26ରେ ସେ କହୁଛନ୍ତି ଯେ ନୈବଂ ବୀର୍ଯ୍ୟ ଜଳଚର ଦୁଷ୍ଟ ଅସ୍ମାମି ସୁତୋପିବ ଯୋ ଭଗବାନ ଯୋଜନ ସତମ ଅହମ୍ୟାମି ନଶେଶ୍ୱର ସତ ଯୋଜନ 100 ଯୋଜନ ଧରିକି ଭଗବାନ ଯୋଜନ ସତ ମାନେ 100 ଯୋଜନ କହିଲେ 800 ମାଇଲ ମାନେ 800 ମାଇଲ ହେଲେ 1200 କିଲୋମିଟର ଏଇଠି ବୁଲି ଯାଏ ଏତେ ବିସ୍ତାର ତାଙ୍କର କରିବେ ସମୁଦ୍ର ଭିତରେ। ତେଣୁ ରାଜା ତାଙ୍କୁ ସେ ଉଦାହରଣ କହୁଛନ୍ତି ଯେ ନୈବଂ ବୀର୍ଯ୍ୟ ଜଳଚର ଏଇ ଜଳଚର ହିସାବରେ ଏତେ ଶକ୍ତି ମୁଁ କେବେ ନ ଦୁଷ୍ଟ ଅସ୍ମାବି ସୁତ ପିଇବ ମୁଁ କେବେ ଦେଖିନାହିଁ କି ଶୁଣି ମଧ୍ୟ ନାହିଁ ଏଇଭଳି ଭାବରେ ଅସୁସ୍ଥ ପୂର୍ବ ଜିନିଷ କେବେ ଶୁଣା ହେଇନି ସେ ଜିନିଷ ଅଦ୍ଭୁତ ଜିନିଷ। ତେଣୁ ଯେଉଁ ଭଗବାନ ଯୋଜନ ସତନ ଅହନି ଗୋଟିଏ ଦିନରେ ସେ ଏତେ ଗୋଟିଏ 100 ଯୋଜନ ବିସ୍ତାର କରିଛନ୍ତି। ତେଣୁ ସିଏ ଭଗବାନ ପ୍ରାର୍ଥନା କରିବେ ତାପରେ ପୁରୀ ସେ ଶ୍ଳୋକରେ ପ୍ରାର୍ଥନା କରିବେ। କିନ୍ତୁ ବର୍ତ୍ତମାନ ସେ କହୁଛନ୍ତି ଶ୍ଳୋକ 27ରେ ଶ୍ଲୋକ 27ରେ କହୁଛନ୍ତି ନୂନାଙ୍କମ ଭଗବାନ ସାକ୍ଷାତ ସାକ୍ଷାତ ହରି ନାରାୟଣ ଅବ୍ୟୟ ଅନୁଗ୍ରହ ଭୂତାନାଂ ଦର୍ଶେ ରୂପଂ ଜଳୁକଥା। ତେଣୁ ସେ ଏଇଠି ଭଗବାନ ଯେତେବେଳେ କୃପା ନ କରିବେ ଜାଣି ଭଗବାନ ଜାଣିପାରିବେ ନାହିଁ। ତଥାପି ତେ ଦେବ ପଦାମ ବୁଜବ୍ୟ ପ୍ରସାଦ ଲେଶାନ ଭୂତ ଏବ ହି ଜାଣାତି ତତ୍କମ ଭଗବାନ ନହିନ ନ ଚାହେଁ ଏକୋପି ଚିରପୁଚିନ ଭଗବତୀତା ଭାଗବତମ 10:14 ବ୍ରହ୍ମାଙ୍କ କ୍ଷୁଦ୍ର ପୂଜା କରେ। ଜଣେ ଯେତେବେଳେ ଭଗବାନ କୃପା ପ୍ରାପ୍ତ ନ ହୋଇଛନ୍ତି ସେତେବେଳେ ସେ ଜାଣିପାରିବେନି କି ଭଗବାନ ହେଇ ତଥାପି ତେ ଦେବ ପଦାମ ବୁଜବ୍ୟ ପ୍ରସାଦ ଲେଶାନ ଭୂତ ଏବ ହି ଭଗବାନଙ୍କର ଯେ ପାଦପଦ୍ମ ଦୁଇ ଅଛନ୍ତି ସେ ପାଦପଦ୍ମ ଦୁଇ ପାଦପଦ୍ମର ସାମାନ୍ୟ ଜଣେ ଯଦି ପ୍ରସାଦ ପ୍ରାପ୍ତ ହେବେ ତାହେଲେ ସେମାନେ ଜ୍ଞାନାଦି ତତ୍ତ୍ୱ ଭଗବାନ ମହିମା ଭଗବାନଙ୍କ ମହିମା ଭଗବାନଙ୍କ ତତ୍ତ୍ୱକୁ ସେମାନେ ଜାଣିପାରିବେ। ନ ଚାହିଁଲେ ଏକ ବି ଚିରମ ବିଚିହ୍ନ କିନ୍ତୁ ଚିରକାଳ ଧରିକିରି କୋଟି କୋଟି ବର୍ଷ ଧରିକି ଜଣେ ଯଦି ସେ ବିଚିହ୍ନ ବା ଚିନ୍ତା କରି ଚାଲେ ବା ଧ୍ୟାନ କରି ଚାଲେ ତଥାପି ସେ ଭଗବାନଙ୍କୁ ଜାଣିପାରିବେ ନାହିଁ। ତେଣୁ ଏଇଠି ଆମେ ଜାଣି ଦେଖିବା ଯେ ମତ୍ସ୍ୟ ଭଗବାନଙ୍କର କୃପା ରାଜା ସତ୍ୟବ୍ରତ ପ୍ରାପ୍ତ ହେଲେ ତେଣୁ ସେ ଜାଣିପାରିଲେ ଯେ ଆପଣ ସାକ୍ଷାତ ଧରି
নূনতম ভগবান সাক্ষাৎ হরি, আপনার নিশ্চিন্ত ঘরে ভগবান হরি এবং নারায়ণ অব্যয়, আপনার হচ্ছেন নারায়ণ, আপনার ব্যয় নাই অব্যয়। এবং আপনার এই যে মৎস্যপুর আসছেন কোণ পাই আসছেন না অনুগ্রহ ভূতান, আপনার জীব মানুষ অনুগ্রহ করার আসছেন, ভগবান যেতে অবতার গ্রহণ করতে সব জীব মানুষ উদ্ধার করার আসছেন, পবিত্রায় সাধু নাম বিনাশায় দুঃসদা ধর্ম সংস্থাপনার্থায় সম্ভবামি যুগে যুগে, এই তিনোটি যাক জীব মানুষ উদ্ধার করার জীব মানুষ কৃপা করার করা যাচ্ছে, সাধু মানুষ পরিত্রাণ করার বা সাধু মানুষ যে আনন্দ প্রদান করা হচ্ছে, যে ভগবান স্মরণে যাও না সে দুষ্কৃত মানুষ ভগবান বিনাশ করছেন, আদর সে ভগবান সেমান কল্যাণ করছেন, এবং ধর্ম সংস্থাপন যে করছেন সে ধর্ম সংস্থাপন করি যুব বা ভূত সমস্ত জীব মানুষ সে কল্যাণ প্রদর্শন করছেন। তো সেই কথা রাজা সত্যব্রত ভগবান কুছেন যে আপন অনুগ্রহ ভূতান, জীব মানুষ অনুগ্রহ করার এই ভক্সে রূপম জলকসা, আপনার এই যে জলকসা বা জলচর রূপ ধারণ করছেন তেমন ইয়ে হচ্ছে সব জীব মানুষ অনুগ্রহ করার অনুগ্রহ ভূতান, তেমন আপনার এই রূপক ধারণ করছেন। তেমন তাপরে সে কুছেন যে নমস্তে পুরুষ শ্রেষ্ঠ স্থিতি উৎপত্তি পরেশ্বর ভক্তানান মুখ্য আত্মগতি গৃহ, তেমন সে ভগবান নমস্কার করছে, জানিপারে হচ্ছে ভগবান বলে, তেমন ভগবান সে নমস্কার করছেন যে নমস্তে পুরুষ শ্রেষ্ঠ, আপন হচ্ছেন পুরুষ শ্রেষ্ঠ, ভগবান হচ্ছেন প্রকৃতির পুরুষ, আর সমস্ত হচ্ছেন স্ত্রী প্রকৃতি, ভগবদ্গীতারে ভগবান কৌছেন ভগবদ্গীতার সপ্তম অধ্যায়ে দুই প্রকার প্রকৃতি অনেক, গোটে হচ্ছেন এই নিম্নতর প্রকৃতি আর গোটে হচ্ছেন উচ্চতর প্রকৃতি, ভূমি আপো নড় বায়ু খাম মন ধীরেবদ্ধ অহংকার ইত্যাদি ভিন্ন প্রকৃতির অস্ততা, এমন হচ্ছে ভিন্ন প্রকৃতি বা নিম্নতর প্রকৃতি, প্রকৃতি স্ত্রীলিঙ্গে আসছেন, এবং আর গোটে প্রকৃতি উন্নতর প্রকৃতি সে হচ্ছেন জীবভূতাং, অপরে ইয়ে মৃতস্তন্যা প্রকৃতি বিধিমে পরাম জীবভূতাং মহাবাহ জয়ত জগত, এই যে পরা এই যে অপরা প্রকৃতির আর গোটে উন্নত প্রকৃতি হচ্ছে সে হচ্ছে পরা প্রকৃতি, সে মানে কি সে হচ্ছেন জীব জীবভূতাং, জীব মানে সমস্ত হচ্ছেন পরা প্রকৃতি বা উন্নত প্রকৃতি, তেমন এমানে সব স্ত্রীলিঙ্গে আসছেন, তেমন ভগবান হচ্ছেন পুরুষ, পুরুষের অর্থ হচ্ছে উপভোগকারী, আমি ব্রহ্মা এমন অর্জুন ভগবান কথা কৌশল পরম ব্রহ্ম পরম ধাম পবিত্র পরম ভগবান পুরুষ শাশ্বত দিব্যম আদি দেব, ভগবান হচ্ছেন প্রকৃত পুরুষ, আর সব সব স্ত্রী বা সব যেতে প্রকৃতি অছেন সে সব স্ত্রীলিঙ্গে যাচ্ছেন, ভগবান হচ্ছেন পুরলিঙ্গে আসছেন, ভগবান হচ্ছেন পুরলিঙ্গে যাচ্ছেন, বা সে ভগবান হচ্ছেন প্রকৃত উপভোগকারী উপভোক্তা, ভগবান হচ্ছেন সমস্ত হৃদয় রয়েছে সে হচ্ছেন উপভোক্তা, অনুমন্তা চ ভক্তা ভোক্তা মহেশ্বর পরমাত্মা জাগৃত দেহস্মিন পুরুষ পর, উপদ্রষ্টা অনুমন্তা চ ভক্তা ভোক্তা মহেশ্বর পরমাত্মা জাগৃত দেহস্মিন পুরুষ পর, ভগবদ্গীতার শ্রদ্ধারে ভগবান সবু কিছু সমস্ত হৃদয় রয়েছে সে সব কিছু সাক্ষী হিসাবে রয়েছে উপদ্রষ্টা, এবং সে অনুমতি প্রদান কলে যা কার্য হয়ে পারছে, এবং সে সমস্ত পোষণকারী বা পাড়নকারী ভর্তা, এবং ভোক্তা কে সি হচ্ছেন প্রকৃতির উপভোগকারী, ভর্তা ভোক্তা মহেশ্বর, এবং সে হচ্ছেন সমস্ত ঈশ্বর মহাঈশ্বর, এবং সেই ভগবান গোটে নাম হচ্ছে পরমাত্মা, সে সমস্ত হৃদয় রয়েছে পরমাত্মা চাতুর্থ দেশমিন পুরুষ পর, যে দেহরে দুইজন আত্মা দুইটি আত্মা আছে, গোটে হচ্ছে জীবাত্মা আর গোটে হচ্ছে পরমাত্মা, তেমন পরমাত্মা হচ্ছেন পুরুষ পর, সে হচ্ছেন পুরুষ, সে হচ্ছেন পর মানে সে হচ্ছেন শ্রেষ্ঠ পুরুষ, তেমন আমি যে পুরুষ কুহাচ্ছি এ পুরুষ হচ্ছে প্রকৃতরে আমার উপভোগ করার ক্ষমতা নাই, কিন্তু যেহেতু আমি উপভোগ করার চাহুছে সেই ভগবান আমি গোটে সেই পুরুষ স্তরের দৌছেন, তেমন এটি যে পুরুষ হোক বা স্ত্রী হোক এমানে সমস্ত সে পুরুষ অভিমান রয়েছে, আমার ভগবদ্গীতা চৌদ্দ শ্রদ্ধা ভগবান করেছেন যে কুহাযাইছি যে গুণতে প্রকৃতিরান গুণান কারণ গুণসঙ্গ সদস্য জনি জন্ম, পুরুষ প্রকৃতিস্থ হই গুণতে প্রকৃতিরান গুণান, ପୁରୁଷ ବୋଲି ଆମକୁ ମଧ୍ୟ କୁହାଯାଇଛି। ପୁରୁଷ କାହିଁକି କୁହାଯାଉଛି ନା, ପ୍ରକୃତରେ ଆମେ ପୁରୁଷ ନୁହଁ, ଆମର ପୁରୁଷ ଅଭିମାନ ରହିଛି ବା ପୁରୁଷ ମାନେ ଉପଭୋଗ କରିବାର ଆମର ଇଚ୍ଛା ରହିଛି। ସେଇଥିପାଇଁ ଭଗବାନ ଆମର ଉପଭୋଗ କରିବାର କ୍ଷମତା ନାହିଁ, ତେଣୁକରି ଗୋଟେ କୃତ୍ରିମ ଏସବୁ ମାୟାଟି ସୃଷ୍ଟି କରାଯାଉଛି, ଯେଉଁଟା ପ୍ରକୃତ ନୁହଁ ସେଇ ମାୟାଟି ସୃଷ୍ଟି କରାଯାଉଛି, କାରଣ ଆମର ଉପଭୋଗ କରିବା ପାଇଁ କ୍ଷମତା ନାହିଁ। କିନ୍ତୁ ଯେହେତୁ ଆମେ ଉପଭୋଗ କରିବା ପାଇଁ ଚାହୁଁଛେ, ତେଣୁ ଭଗବାନ ଏହି ମାୟାଟିକୁ ସୃଷ୍ଟି କରୁଛନ୍ତି। ପୁରୁଷ ପ୍ରକୃତି ଏଇ ମାୟା ବା ପ୍ରକୃତି ଯେଉଁ ରହିଛି, ତିନୋଟି ଗୁଣ ରହିଛି, ସତ୍ୟ ରଜ ତମ, ତିନୋଟି ଗୁଣ, ଏଇ ଗୁଣ ଭିତରେ ରହିକିରି ଆମେ ନିଜକୁ ପୁରୁଷ ବୋଲି ଭାବୁଛୁ। ତେଣୁ ପୁରୁଷ ଏଠି ପୁରୁଷ ବା ସ୍ତ୍ରୀ, ତଥାକଥିତ ପୁରୁଷ ବା ତଥାକଥିତ ସ୍ତ୍ରୀ, ସମସ୍ତଙ୍କର ସେଇ ପୁରୁଷ ଅଭିମାନ ରହିଛି ବା ଉପଭୋଗ କରିବାର ଇଚ୍ଛା ବା ଅଭିଳାଷ ରହିଛି। ତେଣୁ କରି କୁହାଯାଉଛି ପୁରୁଷ ପ୍ରକୃତି ସ୍ତୋଇ, ଏଇ ପ୍ରକୃତିରେ ରହିକିରି ଗୁଣତେ ପ୍ରକୃତି ଯାଏ ଗୁଣାନ, ସେଇ ଯେଉଁ ସତ ରଜ ତମ ତିନି ଗୁଣରୁ ଯେଉଁ ଉପଭୋଗ ସବୁ ଆସୁଛି ସେଇଟାକୁ ସେମାନେ ଉପଭୋଗ କରୁଛନ୍ତି, କାରଣ ପ୍ରକୃତିରେ ଆମର ଉପଭୋଗ କରିବାର କ୍ଷମତା ନାହିଁ। ତେଣୁ ମାୟାର ଦ୍ୱାରା ରଚିତ ଏହି ପ୍ରକୃତି ଦ୍ୱାରା ଆମେ ସେଇ ଉପଭୋଗ ନିଜକୁ ଭାବୁଛେ ଉପଭୋଗ କରୁଛେ ବୋଲି। ତେଣୁ କାରଣ ଗୁଣ ସଂଘର୍ଷ, ଏଇ ଯେଉଁ ଗୁଣର ସଙ୍ଗ ଆମେ କରୁଛେ ସେଇଟା ହେଉଛି କାରଣ, ଯେଉଁଥିପାଇଁ କି ସତ୍ ଅସତ୍ ଜ୍ୱନି ଜନ୍ମ, କିଏ ଉନ୍ନତର ଜନ୍ମ ପାଉଛି, କିଏ ଦେବଜନ୍ମ ପାଉଛି, ଦେବଜନ୍ମ ପ୍ରାପ୍ତ ହେଉଛି, କିଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, କିଏ ସ୍ଥାବର ବା ଜଳତର ଜୀବ ପ୍ରାପ୍ତ ହେଉଛି, ଜ୍ୱନି ପ୍ରାପ୍ତ ହେଉଛି, ଏହି ସବ୍ ଅସତ୍ ଜ୍ୱନି ଜନ୍ମ ସେଇଥିପାଇଁ ହେଉଛି। କାରଣ ଗୁଣ ସଂଘର୍ଷ, ଏହି ଗୁଣ ସଙ୍ଗ ଫଳରେ ଏସବୁ ହେଉଛି। ତେଣୁ ଭଗବାନ ହେଉଛନ୍ତି ପ୍ରକୃତ ପୁରୁଷ, ସେ ହେଉଛନ୍ତି ପ୍ରକୃତ ଉପଭୋଗକାରୀ, ଏବଂ ନମସ୍ତେ ପୁରୁଷ ଶ୍ରେଷ୍ଠ ସ୍ଥିତି ସ୍ଥିତି ଉତ୍ପତ୍ତି ପ୍ରୟେଶ୍ୱର, ସୃଷ୍ଟି ସ୍ଥିତି ପ୍ରଳୟର ସେ ହେଉଛନ୍ତି ଈଶ୍ୱର। ଯଦି ସୃଷ୍ଟି ସ୍ଥିତି ପ୍ରଳୟର ଯେଉଁ କର୍ତ୍ତା ବା ଯେଉଁ ସୃଷ୍ଟି ସ୍ଥିତି ପ୍ରଳୟର ଯେ ଦେବୀ ଆମର ଦୁର୍ଗା ଦେବୀଙ୍କୁ କୁହାଯାଉଛି, ସୃଷ୍ଟି ସ୍ଥିତି ପ୍ରଳୟର ସେ ହେଉଛନ୍ତି ଅଧିକାରୀ। ସୃଷ୍ଟି ସ୍ଥିତି ପ୍ରଳୟ ସାଶକ୍ତିରେକା ଛାଇ ବେଦସ୍ୟ ଭୁବନାନି ବିଭର୍ତ୍ତି ଦୁର୍ଗା ଇଚ୍ଛାନୁରୂପ ଅଭିଜସ୍ୟ ଯଥେଷ୍ଟ ଦିଶା ଗୋବିନ୍ଦ ମହାନ ପୁରୁଷଙ୍କ ତମ ଭଜା। ଯଦିଓ ସୃଷ୍ଟି ସ୍ଥିତି ପ୍ରଳୟ ଦୁର୍ଗା ଦେବୀ କରୁଛନ୍ତି, କିନ୍ତୁ ଇଏ ଛାଇ ବେଦସ୍ୟ ଭୁବନାନି ବିଭର୍ତ୍ତି, ଛାୟା ଛାୟାର ନିଜର କିଛି ଇଣ୍ଡିପେଣ୍ଡେନ୍ସ ନାହିଁ, ନିଜର କିଛି ସ୍ୱାଧୀନତା ନାହିଁ, ଆଲୋକର ସ୍ଥିତି ଅନୁସାରେ ଛାୟାର ସ୍ଥିତି ପରିବର୍ତ୍ତନ ହେଉଛି। ତେଣୁ ସେହିଭଳି ଭାବରେ ଦୁର୍ଗା ଦେବୀ ଯେଉଁ ଏଇସବୁ କରୁଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟ କରୁଛନ୍ତି, ଇଏ କେମିତି କରୁଛନ୍ତି ନା ଛାୟେବ, ଛାୟାର ଯେମିତି ନିଜର ସ୍ୱାଧୀନତା ନାହିଁ ସେଭଳି ଭାବରେ ଦୁର୍ଗା ଦେବୀଙ୍କର ନିଜର ସ୍ୱାଧୀନତା ନାହିଁ, ଭଗବାନ ଯେଉଁଭଳି ଚାହୁଁଛନ୍ତି ସେଇଭଳି ଭାବରେ ଦୁର୍ଗା ଦେବୀ କାର୍ଯ୍ୟ କରୁଛନ୍ତି। ମାୟାଧ୍ୟାନ ପ୍ରକୃତି ଶ୍ୱେତେଶ ଚରାଚରମ ହେତୁ ନାନ କୌନ୍ତେୟ ଜଗତ ବି ପରିବର୍ତ୍ତନ, ଭଗବାନଙ୍କର ଅଧ୍ୟକ୍ଷତାରେ ଭଗବାନ ଯାହା ଚାହିଁବେ ସେହି ଅନୁସାରେ ଦୁର୍ଗା ଦେବୀ କାର୍ଯ୍ୟ କରିବେ, ଦୁର୍ଗା ଦେବୀଙ୍କର ନିଜର ସ୍ୱାଧୀନ ଭାବରେ କାର୍ଯ୍ୟ କରିବାର ତାଙ୍କର ଶକ୍ତି ନାହିଁ। ତେଣୁ ଏଠି ସତ୍ୟବ୍ରତ ରାଜା ସତ୍ୟବ୍ରତ ମଧ୍ୟ ସେ କଥା କହୁଛନ୍ତି ଯେ ଆପଣ ହେଉଛନ୍ତି ପ୍ରକୃତରେ ସୃଷ୍ଟି ହେଇଛନ୍ତି ପ୍ରଳୟର ଈଶ୍ୱର, ଏବଂ ଭକ୍ତମାନ ନ ପ୍ରପନ୍ନ, ଯେଉଁମାନେ ଯେଉଁ ଭକ୍ତମାନେ ଆପଣଙ୍କର ସମ୍ମାନରେ ଯାଉଛନ୍ତି ସେଇ ଭକ୍ତମାନଙ୍କର ମୁଖ୍ୟ ହି ଆତ୍ମଗତି ବିଭୋ, ଆପଣ ତାଙ୍କର ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି, ଆପଣଙ୍କୁ ତାଙ୍କର ଲକ୍ଷ୍ୟ ଯେଉଁ ରହିଛି ଭଗବାନଙ୍କ ପାଦପଦ୍ମ ସେଟାକୁ ଆପଣ ପ୍ରଦାନ କରନ୍ତି। ଏବଂ ବିଭୁ ଶବ୍ଦ ଅର୍ଥ ହେଉଛି ଭଗବାନ ହେଉଛନ୍ତି ଅନନ୍ତ ବିଭୁ, ସେଥିପାଇଁ ଭଗବାନଙ୍କ ଗୋଟେ ନାମ ହେଉଛି ବିଭୁ, ଆମେ ହେଉଛେ ସୀମିତ, କିନ୍ତୁ ଆମର ଅଣୁ ବୋଲି କୁହାଯାଉଛି, ଆମେ ହେଉଛେ ଅଣୁ, ସେ ହେଉଛନ୍ତି ବିଭୁ। ଏବଂ ତାପରେ ଶୋକରେ କହୁଛି ଅଣୁଦୃଶ୍ୟ କରେ ଯେ ସର୍ବେ ଲୀଳା ତାରାସ୍ତେ ଭୂତାନାଂ ଭୂତି ହେତବ ଜ୍ଞାତୁ ଇଚ୍ଛା ଯଦୋରୂପମ ଯଦର୍ଥମ ଭବତା ଭୂତମ, ତେଣୁ ସର୍ବେ ଲୀଳା ଅବତାରା ତେ ଭୂତାନାମ ଭୂତି ହେତବ, ଆପଣଙ୍କର ଯେଉଁ ଲୀଳା ଅବତାର ସବୁ ଆସୁଛନ୍ତି, ଲୀଳା ଅବତାର ବିଭିନ୍ନ ପ୍ରକାର ଅବତାର ସବୁ ରହିଛି, ଲୀଳା ଅବତାର, ପୁରୁଷ ଅବତାର, ଗୁଣ ଅବତାର, ସତ୍ୟାବେଶ ଅବତାର, ଏଇଭଳି ଭାବରେ ବହୁତ ପ୍ରକାର ଅବତାର ସବୁ ଅଛନ୍ତି, ଅବତାର ହିଁ ଅସଂଖ୍ୟ ଆଗକୁ କୁହାଯାଉଛି। ତେଣୁ ଲୀଳା ଅବତାର ଯେଉଁ ଭଗବାନ କରନ୍ତି, ଭଗବାନ ସାଧାରଣତଃ ତିନୋଟି ଯୁଗରେ ଲୀଳା ଅବତାର କରନ୍ତି, କଳି ଯୁଗରେ ଭଗବାନଙ୍କର ଲୀଳା ଅବତାର ନାହିଁ, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ଶ୍ରୀଯୁଗ। ପ୍ରହ୍ଲାଦ ମହାରାଜ ତାଙ୍କର ଯେଉଁ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ଯେଉଁ ସ୍ତୁତି କରିଛନ୍ତି ନୃସିଂହଦେବଙ୍କୁ, ସେଥିରେ ଏହି ସ୍ତୁତିଟି ସେ କରିଛନ୍ତି, 38 ଶ୍ଳୋକରେ ଏଠି ସ୍ତୁତିଟି କରିଛନ୍ତି।
जे इतं नूतिर्जगुसी देवल सावतारे लोकान विभावसी हंसी जगतपतिका धर्मं महापुरुष पासि युगान बुद्ध छन्न कळवत अवस्थि युगोता सत्व त्रिजुग बेट कहे भगवान त्रिजुगर अर्थ समझ बुझ पारती ना सर्वम भट्टाचार्य जे कि समस्त वैदिक शास्त्र सब ज्ञान ज्ञाता से सब वैदिक शास्त्र मन रहा मुख्य रही सब वैदिक शास्त्र एवं सी हूँ बृहस्पति अवतार किंतु समस्त ज्ञान प्राप्त होते त्रिजुगर अर्थ से बुझीपार ना जो महाप्रभु आसमत गत काली आलोचना हो भगवान लीला सब महाप्रभु लीला तो महाप्रभु जो आसी जगन्नाथ मंदिर में जगन्नाथ को दर्शन करते भगवान श्याम सुंदर रूप से दर्शन दौर से हाँ मोर श्याम सुंदर करते धाई जाते से मूर्छा ही पड़ जाइए एवं से ही समय सार्वम भट्टाचार्य नहीं जाइए गृह को नहीं जाइए एवं से ही गृह जिते पानी फाणी दौर से करु निश्वास आसन एवं से ही समय अन्य मैंने जो थे जगदानंद नित्यानंद प्रभु स्वर्ग दामोदर एम सब जो जाते पहुँचे से भगवान कर्ण से महामंत्र कीर्तन करते पुणी चेतना खाई एवं से समय गोपीनाथ आचार्य सर्वम भट्टाचार्य से शलाणी संबंध तक अच्छी तेरे से गोपीनाथ आचार्य और सर्वम भट्टाचार्य विषय आलोचना चलती सर्वम भट्टाचार्य भाव ये हूँ जो महापुरुष ये जो लक्षण सब देखते बतीस लक्षण अच्छे महापुरुष बतीस लक्षण अच्छे से सब लक्षण देखिए सी कौन ये जो महापुरुष कि गोपीनाथ आचार्य कहते सी हूँ भगवान तेनालीर सब आलोचना जुक्ति चलिए तर्क चलिए किमी से भगवान हे सर्वम भट्टाचार्य कहते हैं कल युग तो भगवान अवतार नहीं भगवान गोटे नाम त्रिजुग यही सब उदार कर त्रिजुगर अर्थ गोपीनाथ आचार्य कौन प्रकृति त्रिजुगर अर्थ तुम बुझीपाल कहना भगवान सब जुगे आसते ना जुगे जुगे भी कह भगवत भगवान कहते यदा तदा ही धर्म से ग्लानिर्भवती भारत अभ्युत्थान अधर्म से तदात्मान सुजाम्यम परित्राणाय साधुना विनाशाय च दुष्कृता धर्म संस्थापनार्थाय संभवामी जुगे जुगे पुणी जुगे जुगे कहते पुणी त्रिजुग कहते तो मैंने विपरीत जिनस आसे जुगे मैंने प्रति युग मैंने चतु चारुग अच्छी चारि युग से आसवे चतुर्जुग बोली कहते त्रिजुग पुणी कहीं कहु त्रिजुगर अर्थ हूँ भगवान लीला अवतार ना कड़ी काल में जो भगवान आसती लीला अवतार ना अन्य जो सत्य त्रेता द्वापर तीन जुगे भगवान लीला अवतार करते कथा ये कहुचे तापर सर्व भट्टाचार्य महाप्रभु कृपा प्राप्त होकर भगवान महाप्रभु जानकर भगवान षडभुज रूप दर्शन दे तेनाली के सत्यभुज राजा से कथा कहते सर्वलीलार तारास्ते भूताना भूति हेतव जीव मानक जो लीलावतार सब रही लीलावतार लीला सब श्रवण करके भूति हेतव तर जो विभूति जो शक्ति से प्राप्त होती भगवान लीला श्रवण कर शक्ति प्राप्त हो ज्ञान तुम इच्छा नदरूपम जदर्थम भवता भूतम तेनालीर ये वर्तमान कौन पाई जदर्थम आप रूप धारण करीटा आम कहु जाना चाहिए ज्ञान तुम इच्छा आम आपण ये जो रूप धारण करते कौन का रूप धारण भगवान मत्स्य रूप दुईटा धारण करते कहते स्वयंभुव मनुंतर जो प्रथम मनुंतर समय जोबले स्वयंभुव मनु जा समाधि तपस्या करने ध्यान कर भगवान आराधना करने से ब्रह्मा तक कहे तुम सृष्टि कर से देख लगर पृथ्वी ना जो थे से सृष्टि करेंगे पृथ्वी ब्रह्मा चिंता कला कौन जो देख ले पानी भितर जल भितर जो रसा तल जाए भगवान बराह रूप से उद्धार करते ही समय जो ब्रह्मा जो स्वयं कर समय मुख जो वेद निर्गत से समय भगवान मत्स्य रूप से आसिक से वेद को उद्धार करते ये हूँ स्वयंभु मनुतर समय मत्स्य रूप से बराह दुईतर भगवान आसंभु मनुतर एवं आउ गोटे मनंतर हूँ षष्ठ मनंतर भगवान मत्स्य रूप से आसन एवं बहरा रूप षष्ठ मनंतर आसती कौटि कहु षष्ठ मनंतर आसती कौट कह पंचम मनंतर आसदर्थ स्वामी कहते भगवान पंचम मनु हूँ किए ରୈବତ ମନୁ। ରୈବତ ମନୁଙ୍କରେ ରୈବତ ମନୁଙ୍କ ସମୟରେ ଭଗବାନଙ୍କର ଅବତାର ହେଇଥିଲା ବୈକୁଣ୍ଠ ଅବତାର, ଯିଏକି ବୈକୁଣ୍ଠକୁ ଏଇ ଚିରଜଗତ ଭୌତିକ ଜଗତକୁ ଆଣିଥିଲେ, ବୈକୁଣ୍ଠକୁ ଆଣିଥିଲେ ଚିରଜଗତରେ ଯେଉଁ ବୈକୁଣ୍ଠ ଅଛି ସେ ବୈକୁଣ୍ଠକୁ ଏଇ ଭୌତିକ ଜଗତକୁ ସେ ଆଣିଥିଲେ, ବୈକୁଣ୍ଠ ଅବତାରରେ ସେ ଆଣିଥିଲେ। କିନ୍ତୁ ସେଇ ଅବତାରରେ ମଧ୍ୟ ଭଗବାନ ବରାହ ରୂପରେ ଏବଂ ନୃସିଂହ ରୂପରେ ଆସିକରି ଅବତାର ଗ୍ରହଣ କରି ବିଭିନ୍ନ ଲୀଳା କରିଛନ୍ତି, ସିଦ୍ଧସ୍ୱାମୀ ସେଟା କହୁଛନ୍ତି। କିନ୍ତୁ ଆମର ସନାତନ ଗୋସ୍ୱାମୀ, ବୃହତ ଭାଗବତ ମୃତା ଏବଂ ଜୀବ ଗୋସ୍ୱାମୀ ଏମାନେ ସବୁ କହୁଛନ୍ତି ଭଗବାନଙ୍କର ଏଇ ଯେଉଁ ଲୀଳାଟି ହେଇଥିଲା ବରାହ ରୂପରେ ସେଟା ଷଷ୍ଠ ମନ୍ତର ହେଇଥିଲା ଉପାୟ। ସେଟା ଆଉ କେଉଁ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସୁଛନ୍ତି, ତେଣୁ ଏଇଭଳି ଭାବରେ ବ୍ରହ୍ମାଙ୍କର ଅନେକ ଦିନ ବିତିଗଲାଣି, ମାସ ବର୍ଷ ହେଇକିରି 50 ବର୍ଷ ବ୍ରହ୍ମାଙ୍କର ବିତିଗଲାଣି, ତେଣୁ କେଉଁ ଦିନରେ କେଉଁ ଲୀଳା ହେଇଥିଲା ସେଟା ଏକ୍ଜାକ୍ଟଲି କହିହେବନି। ଆମେ ଦେଖୁଛେ ସେ କହୁଛନ୍ତି ଭଗବାନ ଯେଉଁ ନୃସିଂହଦେବ ପୁରୀରେ ଆମର ଚକ୍ରତୀର୍ଥ ରହିଛି, ଚକ୍ରତୀର୍ଥରେ ସେସବୁ କେମିତି ଗ୍ରାହ ଏଇ ଗଜକୁ ଗ୍ରାସ କରିଛନ୍ତି ସେସବୁ ଲୀଳା ରହିଛି, ଭଗବାନଙ୍କର ଆସନ୍ତି ଚକ୍ରରେ ତାକୁ ନାଶ କରିଛନ୍ତି, ଚକ୍ରତୀର୍ଥ ରୋଡ଼ରେ ସେ ଅଛି ଭଗବାନଙ୍କର, କହୁଛି ସେଇଠି ନୃସିଂହଦେବ ଆବିର୍ଭାବ ହେଇଥିଲେ। ଆପଣ ଦେଖିବେ ଯେଉଁ ଯିବେ ନବଦ୍ୱୀପରେ ମଧ୍ୟ ସେଠି ଗୋଟେ ଜାଗାରେ ଅଛି ଯେଉଁ କହୁଛି ଏଠି ନୃସିଂହଦେବ ଆବିର୍ଭାବ ହେଇଥିଲେ। ତେଣୁ ବ୍ରହ୍ମାଙ୍କର କେଉଁ ଦିନରେ ଭଗବାନ ସବୁ ଆସୁଛନ୍ତି, କେଉଁଠି ସବୁ ଆବିର୍ଭାବ ହେଇଛନ୍ତି ସେଟା ଆମେ କହିପାରିବା, ଅହ ବିଲମ୍ବ ସବୁ ବିଭିନ୍ନ ସ୍ଥାନ ରହିଛି, ତେଣୁ ବିଭିନ୍ନ ଦିନରେ ବିଭିନ୍ନ ସ୍ଥାନରେ ଭଗବାନ ସବୁ ଲୀଳା ହେଇଛି। ସେଥିପାଇଁ ଏଇଟା ଯେଉଁ ଇଏ ଆସୁଛି ମାନେ ମାନେ ଅଲଗା ଅଲଗା ଜିନିଷ ସବୁ ଆସୁଛି, ଏଇଟାକୁ ଏହିଭଳି ଭାବରେ ସମାଧାନ କରାଯାଏ କେଉଁ ଦିନରେ ଭଗବାନଙ୍କର କେଉଁ ଲୀଳା ହେଇଛି ଆମେ କହିପାରିବା। ଆଜିର ଯେଉଁ ଦିନ ହେଇଛି, ଆଜିର ଦିନରେ ଭଗବାନଙ୍କର ଅଲରେଡ଼ି 7ଟି ମନ୍ୱନ୍ତର ଅବସ୍ଥା ମାନେ 6ଟି ମନ୍ୱନ୍ତର ସାଇକିରି 7ମ ମନ୍ୱନ୍ତର ବର୍ତ୍ତମାନ ଚାଲିଛି, ବୈବସ୍ତ ମନ ଯାହା ହେଉଛି କୁହାଯାଉଛି, ଇଏ 6ଷ୍ଠ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଗଲା। ଇଏ ତାପରେ ପ୍ରଳୟ ହେଇଗଲା ପରେ ଯେତେବେଳେ ସେ ନୌକାରେ ସମସ୍ତ ଜୀବମାନଙ୍କୁ ନେଇକି ରଖିବେ, ପ୍ରଳୟ ସରିଗଲା ପରେ ପୁଣି ବ୍ରହ୍ମାଙ୍କର ଯେତେବେଳେ ଦିନ ଆରମ୍ଭ ହେବ ସେତେବେଳେ ସେ ଏମାନେ ସବୁ ପୁଣି ଉତ୍ପତ୍ତି ହେବେ। ଏଇ ଯେଉଁ ସତ୍ୟବ୍ରତ ମାନେ ସେ ସାଧୁଦେବ ବିଭସ୍ୱାମୀଙ୍କ ପୁତ୍ର ହିସାବରେ ସେ ହେବେ, ଭଗବତ ମନ ହିସାବରେ ଜନ୍ମଗ୍ରହଣ କରିବେ। ଇଏ ହେଉଛି ସପ୍ତମମାନଙ୍କ ସମୟ। ଏଇ ବର୍ତ୍ତମାନ ଯେଉଁ ଦିନଟି ଚାଲିଛି ବ୍ରହ୍ମାଙ୍କର, ସେଇ ଦିନରେ ବ୍ରହ୍ମାଙ୍କର ବର୍ତ୍ତମାନ ଇଏ ଯେଉଁ ଇଏଟା ହେଉଛି କେଉଁ ମନଙ୍କର ଅବସର ମାନେ ଯେଉଁ ଯଦିଓ ସପ୍ତମ ନୁହଁ, ସପ୍ତମମାନଙ୍କର ପୁଣି 71 ଯୁଗ ଯୁଗ ଅଛି, ତେଣୁ ଏଇଟା କେଉଁ ଯୁଗରେ ହେଇଥିଲା ସେଇଟା ପୁଣି ବୁଝିବାକୁ ପଡ଼ିବ, ତେଣୁ ବୁଝିବାକୁ ପଡ଼ିବ। ଏଇଟା ଯେଉଁ ବୈବସ୍ୱତ ମନ ଆସୁଛନ୍ତି ଏଇଟା ପ୍ରଥମ ଏଇଟା ଆସୁଛି, ପ୍ରଥମେ ଯେତେବେଳେ ଯେଉଁ ମନୁଙ୍କର ଯେଉଁ ସମୟ ଆସୁଛି କ'ଣ ଆମର ଯେଉଁ ବୈବସ୍ୱତ ମନୁ ଇଏ ହେଉଛନ୍ତି ଯେମିତି ସ୍ୱୟଂଭୂ ମନୁ ଇଏ ହେଉଛନ୍ତି ପ୍ରଥମ ମନୁ, ତାପରେ ଆସିଲେ ସ୍ୱାରୁଚିତ ମନୁ, ତାପରେ ଆସିଲେ ଉତ୍ତମ, ତାପରେ ତାମସ, ତାପରେ ରୈବତ, ତାପରେ ଚାକ୍ଷୁଷ। ଏ 6ଟି ମନ୍ୱନ୍ତର ମାନେ ବ୍ରହ୍ମାଙ୍କର ଗୋଟେ ଦିନରେ ଏ 6ଟି ମନ୍ୱନ୍ତର ସରିଗଲାଣି, ତାପରେ ବର୍ତ୍ତମାନ ସପ୍ତମନୁଙ୍କର ସମୟ ବର୍ତ୍ତମାନ ଚାଲିଛି। 6ଟି ମନ୍ୱନ୍ତର ପରେ ମାନେ 6×71 ଯୁଗ ଯୁଗ ଏତିକି ସରିଲା ପରେ ବର୍ତ୍ତମାନ କିଏ ବୈବସ୍ୱତ ମନଙ୍କର ସମୟ ବର୍ତ୍ତମାନ ଚାଲିଛି। ଯାହା ହଉ, ତେଣୁ ଭଗବାନ ଏଠି କହୁଛନ୍ତି ରାଜା ସତ୍ୟବ୍ରତ କହୁଛନ୍ତି ଯେ ଜ୍ଞାତୁ ମିଛମ୍ ଆଦ୍ୟ ରୂପମ୍ ଯଦାର୍ଥମ୍ ଭଗବତା ରୂପମ୍, ଆପଣ କେଉଁଠି ଏଇ ରୂପକୁ ଧାରଣ କରିଛନ୍ତି ଏଇଟାକୁ ଆମେ ଜାଣିବା ପାଇଁ ଚାହୁଁଛୁ, ସେ ଭଗବାନ ସ୍ତୁତି କରୁଛନ୍ତି। ତେଣୁ ତା ପର ଶ୍ଳୋକରେ 33 କହୁଛି ଯେ ଭଗବାନଙ୍କୁ ଯେଉଁ ସ୍ତୁତି କରିଛନ୍ତି ସେଥିରେ ସେ କହୁଛନ୍ତି ନ ତେ ଅରବିନ୍ଦାକ୍ଷ ପଦ ଉପସର୍ପଣ ମୃଷା ଭବେ ସର୍ବସୁହୃତ୍ୟାତ୍ମନ ଯାତେ ତରେସା ପୃଥଗାତ୍ମନାଂଶତା କପୁର ବୁଦହୀନ। ଅର୍ଥାତ୍ ହେ ପଦ୍ମ ପ୍ରଳାସ କରୁଛନ୍ତି ପ୍ରଭୁ, ଦେହାତ୍ମବୁଦ୍ଧି ସମ୍ପନ୍ନ ଦେବତାମାନଙ୍କର ଆରାଧନା ସର୍ବତ ଭାବେ ବ୍ୟର୍ଥ ହୁଏ, କିନ୍ତୁ ଯେହେତୁ ଆପଣ ସମସ୍ତଙ୍କର ସୁହୃଦ ପରମ ପ୍ରିୟ ଏବଂ ଜୀବାତ୍ମା, ତେଣୁ ଆପଣଙ୍କ ଶ୍ରୀ ପାଦପଦ୍ମର ଆରାଧନା କେବଳ ବ୍ୟର୍ଥ ହୁଏ ନାହିଁ, ସେଥିପାଇଁ ଆପଣ ଏହି ବିଚିତ୍ର ମତ୍ସ୍ୟ ରୂପେ ପ୍ରକାଶିତ ହୋଇଛନ୍ତି। ତେଣୁ ସେ ମତ୍ସ୍ୟ ରୂପର ଯେଉଁ ଆବିର୍ଭାବର କାରଣ ସେ ବର୍ତ୍ତମାନ କହୁଛନ୍ତି, ଭଗବାନଙ୍କ କୃପା ପାତ୍ର ହେଲେ ଜଣେ ଭଗବାନଙ୍କୁ ଜାଣିପାରିବ ଯେଉଁ କହିଲି, ତେଣୁ ବର୍ତ୍ତମାନ ସେ ଯେଉଁ କହିଲେ ଆମେ ଜାଣିପାରୁନୁ, ବର୍ତ୍ତମାନ ସେ କହିଲେ ଆମକୁ ଜାଣିପାରୁଛେ ଏଇଟା ଯେ ଆପଣ କ'ଣ ପାଇଁ ଆସୁଛନ୍ତି ନା ଆପଣଙ୍କର ଆରାଧନା କେବେ ବ୍ୟର୍ଥ ହେବ ନାହିଁ।
ତେଣୁ ଆପଣ ଏ ବିଚିତ୍ର ମତ୍ସ୍ୟ ପ୍ରକାଶ ଦେଇଛନ୍ତି, ଆପଣ ଆମ ପାଇଁ କୃପା ପ୍ରଦର୍ଶନ କରିବେ। ତେଣୁ ଏହି ସବୁ ଭାରତରେ ପ୍ରସାଦ ମାନେ କହୁଛନ୍ତି ଯେ ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ଦେବତାମାନେ ଭଗବାନଙ୍କର ବିଭିନ୍ନ ଅଂଶ ଜୀବ ଅଟନ୍ତି। ଏ ଦେବତାମାନେ ସାଧାରଣତଃ ଲୋକମାନେ ଭାବନ୍ତି ଏମାନେ ହେଉଛନ୍ତି ଭଗବାନ, କିନ୍ତୁ ସେମାନେ ଭଗବାନ ନୁହନ୍ତି, ସେମାନେ ମଧ୍ୟ ଜୀବ, ଆମ ଭଳି ଜୀବ। ଭଗବାନ ଜୀବମାନଙ୍କ ମଧ୍ୟରେ ନିଜକୁ ବିସ୍ତାର କରନ୍ତି, ନିତ୍ୟ ନିତ୍ୟାନା ଚେତନ ଚେତନ ନା, ତାଙ୍କର ସବିଶେଷ ବିଷ୍ଣୁତତ୍ଵ ରୂପ ଯାହା ସର୍ବତଃ ଭାବେ ଚିହ୍ନ, ସେମାନଙ୍କୁ କୁହାଯାଏ ସ୍ୱାଂସ ଏବଂ ଜୀବମାନଙ୍କୁ କୁହାଯାଏ ବିଭିନ୍ନାଂଶ। ଭଗବାନଙ୍କର ଯେଉଁ ବିଷ୍ଣୁ ତତ୍ଵ ସବୁ ରହିଛି, ବିଭିନ୍ନ ପ୍ରକାର ଯେଉଁ ମାନେ ଅବତାର ସବୁ ଆସୁଛନ୍ତି, ରାମାଦି ମୁକ୍ତି କଳା ନିୟମିତି ସ୍ଥାନ ରାମ ନୃସିଂହ ବାମନ ଇତ୍ୟାଦି, ଏହିସବୁ ବିଷ୍ଣୁ ତତ୍ଵ ଏମାନେ ହେଉଛନ୍ତି ଭଗବାନଙ୍କ ସ୍ୱାଂସ, ଏବଂ ଆମେ ସବୁ ଜୀବତତ୍ଵ ଆମେ ହେଉଛେ ଭଗବାନଙ୍କର ବିଭିନ୍ନାଂଶ, ଏମାନେ ସବୁ ବିସ୍ତାର, ସମସ୍ତେ ଭଗବାନଙ୍କ ବିସ୍ତାର। କୌଣସି କୌଣସି ବିଭିନ୍ନାଂଶ ରୂପ ଚିହ୍ନ ଏବଂ କୌଣସି କୌଣସି ବିଭିନ୍ନାଂଶ ରୂପ ଜଡ଼ ପଦାର୍ଥ ଓ ଆତ୍ମାର ସମନ୍ୱୟ ଅଟେ। କୌଣସି କୌଣସି ବିଭିନ୍ନାଂଶ ରୂପ ଚିହ୍ନ ମାନେ କେଉଁଟା, ଯେଉଁମାନେ ଚିତ୍ ଜଗତରେ ଅଛନ୍ତି ସେମାନେ ମଧ୍ୟ ଭଗବାନଙ୍କ ବିଭିନ୍ନାଂଶ, ସେମାନେ ମଧ୍ୟ ଯିବ କିନ୍ତୁ ସେମାନେ ଚିତ୍ ଜଗତରେ ସେମାନେ ଅଛନ୍ତି ଚିହ୍ନ, ତାଙ୍କର ଆଉ କୌଣସି ଜଡ଼ ଜିନିଷ ନାହିଁ ସେ। କିନ୍ତୁ ଆମେ ଯଦି ଭଗବାନଙ୍କ ବିଭିନ୍ନାଂଶ, କିନ୍ତୁ ଆମେ ଏଇ ଯେଉଁ ଭୌତିକ ଜଗତରେ ଆସିଛେ, ଆମେ କିଭଳି ଭାବରେ ରହୁଛେ ନା, ଆମେ ହେଉଛି ଜଡ଼ ପଦାର୍ଥ ଓ ଆତ୍ମାର ସମନ୍ୱୟ ଅଟେ। ଆମେ ଶରୀରଟା ଯେଉଁ ପାଉଛେ ଏଇଟା ହେଉଛି ଜଡ଼, ଆତ୍ମା ଯେଉଁ ରହୁଛି ସେ ହେଉଛି ଚିହ୍ନ, ଏ ସମନ୍ୱୟ ଦୁଇଟା ମିଶିକି ରହୁଛି ଆମେ ଏ ଯେଉଁ ଭୌତିକ ଜଗତରେ ଯେମାନେ ରହୁଛେ। ତେଣୁ ଜଡ଼ ଜଗତର ବଦ୍ଧ ଜୀବାତ୍ମା ମାୟା ସୃଷ୍ଟ ଜଡ଼ ଦେହଠାରୁ ଭିନ୍ନ ଅଟେ। ଏହିପରି ଭାବରେ ସ୍ୱର୍ଗଲୋକ ଦେବତା ଏବଂ ନିମ୍ନଲୋକବାସୀ ଜୀବମାନଙ୍କର ପ୍ରକୃତି ଏକା ପ୍ରକାର ଅଟେ, କିନ୍ତୁ ତା ସତ୍ତ୍ୱେ ମଧ୍ୟ ଏହି ଲୋକର ମନୁଷ୍ୟମାନେ ବେଳେବେଳେ ସ୍ୱର୍ଗଲୋକର ଦେବତାମାନଙ୍କୁ ପୂଜା ପ୍ରତି ଆସକ୍ତ ହୁଅନ୍ତି, କାରଣ ଯେହେତୁ ସେମାନେ ବିଭିନ୍ନ ପ୍ରକାର କାମନା ଥାଏ ସେଥିପାଇଁ ସେମାନେ ବିଭିନ୍ନ ଦେବାଦେବୀ ପୂଜା କରନ୍ତି। ଏହି ପ୍ରକାର ପୂଜା ଅନିତ୍ୟ ଅଟେ। ଏହି ଗ୍ରହ ଲୋକର ମନୁଷ୍ୟମାନଙ୍କର ଯେପରି ଶରୀର ପରିବର୍ତ୍ତନ ହୁଏ, ସେହିପରି ଇନ୍ଦ୍ର ଚନ୍ଦ୍ର ବରୁଣ ଆଦି ଦେବତାମାନଙ୍କ ମଧ୍ୟ ଶରୀରର ପରିବର୍ତ୍ତନ ହୁଏ। ପ୍ରତି ମୁଁ ଯେଉଁ କହିଛି ମନୁଙ୍କ ସମୟରେ ଛଅଟି ପରିବର୍ତ୍ତନ ହୁଏ, ପ୍ରତି ମନୁଙ୍କ ସମୟରେ ଛଅଟି ପରିବର୍ତ୍ତନ ହେବ। ବର୍ତ୍ତମାନ ଯିଏ ମନୁ ଅଛନ୍ତି ତାଙ୍କ ନାମ ହେଉଛି ପୁରନ୍ଦର, ଆ ପରେ ଯିଏ ମନୁ ହେବେ ଯେଉଁ ବର୍ତ୍ତମାନ ଯିଏ ଇନ୍ଦ୍ର ଅଛନ୍ତି ତାଙ୍କ ନାମ ହେଉଛି ପୁରନ୍ଦର, ତାପରେ ଯିଏ ଇନ୍ଦ୍ର ହେବେ ତାଙ୍କ ନାମ ବାଳି, ବଳି ଯିଏ ବଳି ମହାରାଜ ଯେଉଁ ସୁତଳେ ଅଛନ୍ତି ସିଏ ତାପରେ ଇନ୍ଦ୍ର ହେବେ। ତେଣୁ ପ୍ରତି ଇନ୍ଦ୍ର ମନୁଙ୍କ ସମୟରେ ଯେଉଁ ଇନ୍ଦ୍ର ହେଉଛନ୍ତି, ପ୍ରତି ମନୁଙ୍କ ସମୟରେ ସେ ଇନ୍ଦ୍ର ପରିବର୍ତ୍ତନ ହେଉଛନ୍ତି। ଯଦି ଇନ୍ଦ୍ର ପୋଷ୍ଟ ରହୁଛି କିନ୍ତୁ ଆମର ଯେଉଁ ପ୍ରେସିଡେଣ୍ଟ ପୋଷ୍ଟ ରହିଛି, ପ୍ରେସିଡେଣ୍ଟ ପରିବର୍ତ୍ତନ ପାଞ୍ଚ ବର୍ଷକୁ ଥରେ ଲେଖା ପରିବର୍ତ୍ତନ ଚାଲିଛି, ସେଭଳି ଭାବରେ ଇନ୍ଦ୍ର ପୋଷ୍ଟ ରହିଛି, ଗଣେଶ ପୋଷ୍ଟ ରହିଛି, ଏସବୁ ଶିବଜୀଙ୍କର ଏସବୁ ପୋଷ୍ଟ ସବୁ ରହିଛି। ତେଣୁ ଯିଏ ଇନ୍ଦ୍ରମାନେ ନୁହଁ ଯେ ସେ ସବୁବେଳେ ପାଇଁ ଇନ୍ଦ୍ର ରହୁଛନ୍ତି, ପରିବର୍ତ୍ତନ ହେଉଛି ପ୍ରତି ମନୁଙ୍କ ସମୟରେ ଏସବୁ ପରିବର୍ତ୍ତନ ହେଉଛି। ସପ୍ତର୍ଷିଙ୍କର ପରିବର୍ତ୍ତନ ହେଉଛି, ମନୁଙ୍କ ଇନ୍ଦ୍ରଙ୍କର ପରିବର୍ତ୍ତନ ହେଉଛି, ମନୁଙ୍କର ପୁତ୍ରମାନଙ୍କର ଆସୁଛନ୍ତି ଏବଂ ଭଗବାନଙ୍କର ଅବତାର ଆସୁଛି, ବିଭିନ୍ନ ଏହି ଛଅଟି ପରିବର୍ତ୍ତନ ହେଉଛି ପ୍ରତି ମନୁଙ୍କ ସମୟରେ। ତେଣୁ ଏଇ ଯେଉଁ ଇନ୍ଦ୍ର ବା ଚନ୍ଦ୍ର, ଚନ୍ଦ୍ର ହେଉଛନ୍ତି ସୋମଦେବ, ବର୍ତ୍ତମାନ ସୋମଦେବ ହେଉଛନ୍ତି ଚନ୍ଦ୍ର, ଚନ୍ଦ୍ର ଦେବତା ହେଉଛନ୍ତି ସୋମଦେବ, ତେଣୁ ଏମାନେ ସବୁ ବର୍ଣ୍ଣନା କରାଯାଉଛି। ଇନ୍ଦ୍ର ଚନ୍ଦ୍ର ବରୁଣ ଆଦି ଦେବତାମାନଙ୍କ ମଧ୍ୟ ଶରୀରର ପରିବର୍ତ୍ତନ ହୁଏ, ପ୍ରତି ମନୁଙ୍କର ଯେତେବେଳେ ପରିବର୍ତ୍ତନ ହେଉଛି ସେତେବେଳେ ଦେବତାମାନଙ୍କ ମଧ୍ୟ ପରିବର୍ତ୍ତନ ହେଉଛି। ସେ ବିଷୟରେ ଭଗବତ ଗୀତାରେ ଉଲ୍ଲେଖ କରାହୋଇଛି, ଅନ୍ତବତୁ ଫଳମ ପେଷାଂ ତଦ୍ଭବତି ଅଳ୍ପ ମେଘସାଂ। ଆଚ୍ଛା, ଅଳ୍ପ ବୁଦ୍ଧି ସମ୍ପନ୍ନ ମନୁଷ୍ୟମାନେ ଦେବତାମାନଙ୍କ ପୂଜା କରନ୍ତି ଏବଂ ତା'ର ଫଳ ସୀମିତ ଓ ଅନିତ୍ୟ ଅଟେ। ଏବଂ ପୁଣି ମଧ୍ୟ କୁହାଯାଇଛି, କାମେ ସ୍ତ୍ରୀ ଋତଜ୍ଞାନ ତପଦ୍ୟନ୍ତି ଅନ୍ୟ ଦେବତା। ଯେଉଁମାନେ ଦେବତାମାନଙ୍କ ପ୍ରକୃତି ସମ୍ବନ୍ଧରେ ଅବଗତ ନୁହନ୍ତି ସେମାନେ କିଛି ଭୌତିକ ଉଦ୍ଦେଶ୍ୟ ସାଧନ ପାଇଁ ଦେବତାମାନଙ୍କୁ ପୂଜା କରନ୍ତି, କିନ୍ତୁ ଏହି ପ୍ରକାର ପୂଜାର ଫଳ କେବେ ନିତ୍ୟ ନୁହେଁ। ତେଣୁ ଏଠାରେ କୁହାଯାଇଛି, ଯଥେ ତେରେସାଂ ପୃଥକ ଆତ୍ମାନ ସତାଂ ପଦୋପସର୍ପଣ ମୃଷା ଭବେ। ଅର୍ଥାତ୍ ଯଦି କାହାରିକୁ ପୂଜା କରିବାକୁ ହୁଏ ତାହେଲେ ଭଗବାନଙ୍କ ପୂଜା ହିଁ କରିବା କର୍ତ୍ତବ୍ୟ। ଅର୍ଥାତ୍ ଯଦି ତାହେଲେ ସେ ପୂଜା ବ୍ୟର୍ଥ ବୃଥା ହେବ ନାହିଁ, ଭଗବାନଙ୍କ ପୂଜା କରିବା ମାନେ ସେ କେବେ ନଷ୍ଟ ହେବ ନାହିଁ। ସେଟା କୁହାଯାଇଛି ଯେ ସ୍ୱଳ୍ପ ମଧ୍ୟ ଅଶ୍ରୀ ଧର୍ମସ୍ୟ ତ୍ରାୟତେ ମହତ୍ତ୍ୱ ଥାଏ,
ଭଗବତୀତା ଯୁଦ୍ଧାରେ ଭଗବାନ ସେଟା କରୁଛି। ଯଦି ଅଳ୍ପ କିଛି ଜଣେ ଭଗବାନ ପୂଜା କରିଛି ବା ସେବା କରିଛି, ତାହେଲେ ସେ ମଧ୍ୟ ତାକୁ ସେଇ ସେବାଟି ସେଇ ଧର୍ମ ଯୋଉ ଆଚରଣ କରିଛନ୍ତି ସେଇ ଧର୍ମ ଦ୍ୱାରା ବିରାଟ ବଡ଼ ବିପଦରୁ ସେ ରକ୍ଷା ପାଇପାରିବେ। ସ୍ୱଳ୍ପ ମଧ୍ୟ ସେ ଧର୍ମ ସହ ତାହାକୁ ନିହତ ଦୟା। ତେଣୁ ଭଗବାନଙ୍କ ପୂଜା କରିବା ଦିଗରେ ସ୍ୱଳ୍ପ ପ୍ରୟାସ ମଧ୍ୟ ଚିରସ୍ଥାୟୀ ସମ୍ପଦ। ତେଣୁ ଶ୍ରୀମଦ୍ ଭାଗବତରେ ନିର୍ଦ୍ଦେଶ ଦିଆଯାଇଛି, ତତ୍ତ୍ୱା ସ୍ୱଧର୍ମାଂ ଚରଣାମ୍ ବିଜମ୍ ହରେ, ଅର୍ଥାତ୍ ଜଣେ ଯେକୌଣସି ମତେ ଶ୍ରୀହରିଙ୍କ ପାଦପଦ୍ମର ଆରାଧନା କରିବା ଉଚିତ। ଏପରିକି ତଥାକଥିତ ବୃତ୍ତିଗତ ଧନ୍ଦା ପରିତ୍ୟାଗ କରି, କାରଣ ଏହି ବୃତ୍ତିଗତ ଧନ୍ଦା ଗୋଟିଏ ନିର୍ଦ୍ଦିଷ୍ଟ ଶରୀର ସହିତ ସଂଶ୍ଲିଷ୍ଟ। ଶରୀରକୁ କେନ୍ଦ୍ର କରି ଯେଉଁ ପୂଜା ତାହା ଅନିତ୍ୟ ଅଟେ, ସେହି ପୂଜାର ଫଳ ଚିରସ୍ଥାୟୀ ହୁଏ ନାହିଁ, କିନ୍ତୁ ଭଗବତ ଆରାଧନା ଫଳରେ ଅଶେଷ ଲାଭ ହୁଏ। ଏଇ ତାଙ୍କ ସ୍ତୁତିରେ ଯେଉଁ ସତ୍ୟବ୍ରତମାନୀ ସତ୍ୟବ୍ରତ ରାଜା ଯେଉଁ ସ୍ତୁତି କରୁଛନ୍ତି ଭଗବାନଙ୍କୁ, ଏ ସ୍ତୁତିର ଅର୍ଥ ହେଉଛି ଯେ ସାଧାରଣତଃ ଲୋକମାନେ କାହିଁକି ଦେବତାମାନଙ୍କୁ ପୂଜା କରନ୍ତି, ତା କହିବା ଉଦ୍ଦେଶ୍ୟ ହେଉଛି ସେଇଟା। ପ୍ରକୃତରେ ଦେବତା ପୂଜା କରିବା କଥା ନୁହଁ, ପ୍ରକୃତ ପୂଜା କରିବା କଥା ହେଉଛି ଭଗବାନ ପୂଜା କରିବା କଥା। ତେଣୁ ଯେହେତୁ ରାଜା ସତ୍ୟବ୍ରତ ଯେ ଭଗବାନଙ୍କର ସେ ପୁଆ ପୂର୍ବରୁ କୁହାଇ ସେ ହେଉଛି ନାରାୟଣ ପର ଭଗବାନଙ୍କର ସେ ହେଉଛନ୍ତି ଭକ୍ତ, ସେଥିପାଇଁ ଭଗବାନ ତାଙ୍କୁ ନିଜ ଦର୍ଶନ ଦେଇକି ତାଙ୍କୁ କୃପା ପ୍ରଦର୍ଶନ କରୁଛନ୍ତି। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣନ୍ତି ପ୍ରକୃତି ଦେବତାମାନଙ୍କର ପୂଜା କରିବାର କୌଣସି ଆବଶ୍ୟକତା ନାହିଁ। ଯେମିତି ନାରଦ ମୁନି ସେ ଚତୁର୍ଥ ସ୍କନ୍ଧରେ କହିଛନ୍ତି ଯେ ଯଥା କରମୂଳ ନିଶେ ଚେନ୍ନ କୃପ୍ୟାନ୍ତା ସ୍କନ୍ଦ ଭୁଜ ପୋଷାକା ପ୍ରାଣ ପହାଚ ଯତେନ୍ଦ୍ରିୟାଣ ପ୍ରତିଭା ସର୍ବ ହରଣ ଅଚ୍ୟୁତେ ଦିଆ। ଏ ଯେଉଁ ଦୁଇଟି ଉଦାହରଣ ଦିଆଯାଇଛି, ଏ ଉଦାହରଣ କାହିଁକି ଦିଆଯାଇଛି ବିଶ୍ୱନାଥ ପୂଜା କଥା ଭାଷା କହୁଛନ୍ତି। ଯଥା ତରମୂଳ ନିଶେ ଚେନ୍ନ, ଯେମିତି ତରୁ ବା ଗଛର ମୂଳରେ ଯଦି ଆମେ ପାଣି ଦେବା, ତାହେଲେ କୃପ୍ୟାନ୍ତି ତା ସ୍କନ୍ଦ ଭୁଜ ପୋଷାକା, ତାହେଲେ ସେ ଗଛର ଡାଳ ଶାଖା ପତ୍ର ଫୁଲ ଫଳ ସବୁକିଛି ପାଣି ପାଇବେ। କିନ୍ତୁ ଆମେ ଯଦି କହିବା ଯଦି ଆମେ ଗଛରେ ପାଣି ଦେଉଛେ ମୂଳରେ ପାଣି ଦେଉଛେ ଠିକ୍ ଅଛି, କିନ୍ତୁ ଯଦି ତା'ର ଫଳରେ ବା ତା'ର ଫୁଲରେ ବା ତା'ର ଡାଳରେ ପାଣି ଦେବା, ତାହେଲେ କ'ଣ ଗଛର କିଛି କ୍ଷତି ହେବ କି? କିଛି କ୍ଷତି ହେବନି। ସେଥିପାଇଁ ନାରଦମୁନି ଆଉ ଗୋଟେ ଉଦାହରଣ ଦେଲେ, ସେ ଉଦାହରଣଟି କ'ଣ ନା ପ୍ରାଣ ପହାଚ ଯତେନ୍ଦ୍ରିୟାଣ, ଆମେ ଯେଉଁ ଖାଦ୍ୟ ଖାଉଛେ, ଆମେ ଯେଉଁ ଖାଦ୍ୟ ଖାଉଛେ ଖାଦ୍ୟଟା ଆମର ଯାଉଛି ପାକସ୍ଥଳକୁ ଯାଉଛି, ପାକସ୍ଥଳକୁ ଗଲେ ଆମର ଶରୀର ସମସ୍ତ କିଛି ତାଙ୍କର ଖାଦ୍ୟ ପ୍ରାପ୍ତ ହେଉଛି। କିନ୍ତୁ ଯଦି ଆମେ ଖାଦ୍ୟଟାକୁ ପାଟିରେ ନ ଦେଇକିରି ପାକସ୍ଥଳକୁ ନ ପଠେଇକିରି ଆମେ ଯଦି ହାତରେ ରଖିବା, ଧରିକି ରଖିବା ବା ଆମ ଆଖିରେ ରଖିବା ବା କାନରେ ରଖିବା, ତାହେଲେ ସେମାନେ ଖାଦ୍ୟ ପାଇପାରିବେ କି? ଖାଇପାରିବେନି, କିନ୍ତୁ ବରଂ ଆଖିଟି ଆମର ନଷ୍ଟ ହେଇଯିବ। ସେଥିପାଇଁ ଏଇ ଉଦାହରଣଟି ଆଉ ଗୋଟେ ଉଦାହରଣ ଦିଆହେଲା, ଆମ ବିଶ୍ୱାସ କଥାକୁ ତାଙ୍କ ଆଶ୍ଚର୍ଯ୍ୟ କଥା କହୁଛି, ଦୁଇ ପ୍ରକାର ଉଦାହରଣ ସେଥିପାଇଁ ଦିଆ। ତେଣୁ ଏଇ କହିବାର ଉଦ୍ଦେଶ୍ୟ ହେଉଛି ତଥେଇବା ସର୍ବା ହରଣ ଅଚ୍ୟୁତ ଇଜ୍ଞା। ତେଣୁ ଅଚ୍ୟୁତ ଇଜ୍ଞା ଭଗବାନଙ୍କର ଯଦି ଆରାଧନା କରାଗଲା, ତାହେଲେ ସର୍ବହରଣ ସମସ୍ତେ କିଛି ଆରାଧନା ପାଇଗଲେ, ସମସ୍ତେ କିଛି ତାଙ୍କର ପୂଜା ପାଇଗଲେ। ଭଗବାନଙ୍କ ପୂଜାରେ ସବୁ ଦେବତା ପୂଜା, ସମସ୍ତ ଭୂତ ପୂଜା, ସବୁ ଦେବତା ପୂଜା, ଯାହା ସବୁ ଅଛି ଆମର ଯେଉଁ ଛଅଟି କର୍ତ୍ତବ୍ୟ ରହିଛି, ଦେବର୍ଷି ଭୂତ ଆତ୍ମ ନୃଣାଂ ପୁତୃଣାଂ ନଙ୍କିଙ୍କର ନାୟକ ଗୁଣିଙ୍କ ରାଜନ ସର୍ବାତ୍ ଗତ ମୁକୁନ୍ଦ ସର୍ବାତ୍ମନା ଯ ଶରଣମ ଶରଣ୍ୟମ ଗତ ମୁକୁନ୍ଦ ପରିଭୁକ୍ତ କର୍ତ୍ତବ୍ୟ। ଯେଉଁ ଆମର ଛଅଟି କର୍ତ୍ତବ୍ୟ ରହିଛି, ସମସ୍ତଙ୍କର ଛଅଟି କର୍ତ୍ତବ୍ୟ ରହିଛି, ଦେବତାମାନଙ୍କ ପ୍ରତି ଆମର ରହିଛି, ଋଷିମାନଙ୍କ ପ୍ରତି ରହିଛି, ଆମେ ବର୍ତ୍ତମାନ ବ୍ୟାସଦେବଙ୍କ କୃପାରୁ ଏସବୁ ଆମେ ଅଧ୍ୟୟନ କରୁଛୁ, ଗ୍ରନ୍ଥ ଅଧ୍ୟୟନ କରୁଛୁ। ଏ ଋଷିମାନଙ୍କ କୃପା, ଅନେକ ଋଷିମାନେ ଏଇସବୁ ମୁନି ଋଷିମାନେ ଏଇସବୁ ରଖି 5000 ବର୍ଷ ତଳର ଘଟଣା ଆମେ ବର୍ତ୍ତମାନ ପ୍ରାପ୍ତ ହେଉଛେ, ଏ ଋଷିମାନଙ୍କର କୃପାରୁ ଏଇଟା ଆମେ ପ୍ରାପ୍ତ ହେଉଛୁ ବର୍ତ୍ତମାନ। ସେଭଳି ଭାବରେ ସମସ୍ତ ଜୀବମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଆମର ବନ୍ଧୁବାନ୍ଧବମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ମନୁଷ୍ୟମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଏବଂ ପିତାମାତାଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଏ ଛଅଟି କର୍ତ୍ତବ୍ୟ ସମସ୍ତଙ୍କର ରହିଛି। କିନ୍ତୁ ସର୍ବାତ୍ମନା ଯାହା ଶରଣ ଶରଣ୍ୟ, କିନ୍ତୁ ଭଗବାନ ଯିଏକି ସର୍ବାତ୍ମନା, ସମସ୍ତଙ୍କର ହୃଦୟରେ ସେ ରହିଛନ୍ତି, ଆତ୍ମା ରୂପରେ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି। ତେଣୁ ସେହି ସର୍ବାତ୍ମାଙ୍କର ଯଦି ଆମେ ଶରଣରେ ଯିବା, ତାହେଲେ ଗତ ମୁକୁନ୍ଦ ପରିଭୃତ କର୍ତ୍ତବ୍ୟ, ତାହେଲେ ସେମାନେ ଭଗବାନଙ୍କର ମୁକୁନ୍ଦଙ୍କର ଶରଣରେ ଯିବା ହେତୁ ସେମାନଙ୍କର ସମସ୍ତ କର୍ତ୍ତବ୍ୟରୁ ସେମାନେ ମୁକ୍ତ ହେଇଛନ୍ତି, ସମସ୍ତ ଋଣ ସେମାନେ ମୁକ୍ତ ହେଇଯାଇଛନ୍ତି। ତେଣୁ ଏଇଭଳି ଭାବରେ ସତ୍ୟବ୍ରତମୁନି ଭଗବାନଙ୍କ କଥା ସ୍ତୁତି କରୁଛନ୍ତି, ତାପରେ ଭଗବାନ କହିବେ ମତ୍ସର ଉପରେ କହିବେ ତାଙ୍କର ଆବିର୍ଭାବର କାରଣ କ'ଣ, କେମିତି କ'ଣ କରାଯିବ। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଦାୟିତ୍ୱ।
जय श्री कृष्ण।